ପ୍ରଥମ ସାମୁଏଲ ଅଧ୍ୟାୟ ଛ ସଦାପ୍ରମୁଖ ସିନ୍ଧୁକ ପଲେଷ୍ଟିଆମାନଙ୍କ ଦେଶରେ ସାତ ମାସ ରହିଲା। ଏଥିରେ ପଲେଷ୍ଟିଆମାନେ ଯାଜକମାନଙ୍କୁ ଓ ମନ୍ତ୍ରଜ୍ଞମାନଙ୍କୁ ଡକାଇ କହିଲେ, ସଦାପ୍ରମୁଖ ସିନ୍ଧୁକ ବିଷୟରେ ଆମ୍ଭେମାନେ କ'ଣ କରିବା? କି ଦେଇ ଆମ୍ଭେମାନେ ତାହା ସୋ ସ୍ଥାନକୁ ପଠାଇବା? ଏହା ଆମ୍ଭମାନଙ୍କୁ ଜଣାଅ। ତହିଁରେ ସେମାନେ କହିଲେ, ଯେବେ ତୁମ୍ଭେମାନେ ଇସ୍ରାଏଲର ପରମେଶ୍ୱରଙ୍କ ସିନ୍ଧୁକ ପଠାଇଦେବ, ତେବେ ତାହା ରିକ୍ତ ପଠାଅ ନାହିଁ, ମାତ୍ର କୌଣସି ମତେ ହେଲେ ଗୋଟିଏ ଦୋଷାର୍ଥକ ଉପହାର ତାହାଙ୍କ ନିକଟକୁ ଫେରି ପଠାଅ। ତେବେ ତୁମ୍ଭେମାନେ ସୁସ୍ଥ ହେବ ଓ ତୁମ୍ଭମାନଙ୍କଠାରୁ ତାହାଙ୍କ ହସ୍ତ କାହିଁକି ଘୁଞ୍ଚା ଯାଉ ନାହିଁ, ଏହା ତୁମ୍ଭମାନଙ୍କୁ ଜଣାଯିବ। ତହୁଁ ସେମାନେ ପଚାରିଲେ, ଆମ୍ଭେମାନେ କି ପ୍ରକାର ଦୋଷାର୍ଥକ ଉପହାର ତାହାଙ୍କ ନିକଟକୁ ଫେରି ପଠାଇବା? ଏଥିରେ ସେମାନେ କହିଲେ, ପଲେଷ୍ଟିଆମାନଙ୍କ ଅଧିପତିଗଣର ସଂଖ୍ୟାନୁସାରେ ସ୍ୱର୍ଣ୍ଣମୟ ପାଞ୍ଚ ଅର୍ଷ ଓ ସ୍ୱର୍ଣ୍ଣମୟ ପାଞ୍ଚ ମୂଷିକ, କାରଣ ତୁମ୍ଭ ସମସ୍ତଙ୍କୁ ଓ ତୁମ୍ଭମାନଙ୍କ ଅଧିପତିଗଣକୁ ଏକରୂପ ମହାମାରୀ ଘଟିଥିଲା। ଏ ନିମନ୍ତେ ତୁମେମାନେ ଆପଣାମାନଙ୍କ ଅର୍ଷ ପ୍ରତିମା ଓ ତୁମମାନଙ୍କ ଦେଶନାଶକାରୀ ମୂଷିକ ପ୍ରତିମା ନିର୍ମାଣ କର ଓ ଇସ୍ରାଏଲର ପରମେଶ୍ୱରଙ୍କୁ ଗୌରବ ଦିଅ। ହୋଇପାରେ ସେ ତୁମମାନଙ୍କ ଉପରୁ ଓ ତୁମମାନଙ୍କ ଦେବତାମାନଙ୍କ ଉପରୁ ଓ ତୁମମାନଙ୍କ ଦେଶ ଉପରୁ ଆପଣା ହସ୍ତ ହାଲୁକା କରିବେ, ଯେପରି ମିଶ୍ରମାନେ ଓ ଫାର ଆପଣମାନଙ୍କ ହୃଦୟ ଭାରି କରିଥିଲେ, ସେପରି ତୁମେମାନେ କାହିଁକି ଆପଣମାନଙ୍କ ହୃଦୟ ଭାରି କରୁଅଛ? ସେ ସେମାନଙ୍କ ମଧ୍ୟରେ ଆପଣା ମହାଶକ୍ତି ପ୍ରକାଶ କରନ୍ତେ, ସେମାନେ କି ଲୋକମାନଙ୍କୁ ଛାଡ଼ିଦେଲେ ନାହିଁ ଓ ଲୋକମାନେ କି ପ୍ରସ୍ଥାନ କଲେ ନାହିଁ? ଏହେତୁ ଏବେ ଗୋଟିଏ ନୂଆ ଶଗଡ଼ ପ୍ରସ୍ତୁତ କର ଓ ଯେଉଁ ଦୁଗ୍ଧବତୀ ଗାଭୀମାନଙ୍କ ଉପରେ ଜୁଆଳି ଲାଗି ନାହିଁ, ଏପରି ଦୁଇ ଗାଭୀ ଶଗଡ଼ରେ ଯୋଚ ଓ ସେମାନଙ୍କଠାରୁ ସେମାନଙ୍କ ବାଛୁରୀକି ଘରକୁ ଆଣ। ପୁଣି ସଦାପ୍ରଭୁଙ୍କ ସିନ୍ଧୁକ ନେଇ ସେହି ଶଗଡ଼ ଉପରେ ରଖ ଓ ଯେଉଁ ସ୍ୱର୍ଣ୍ଣମୟ ପଦାର୍ଥ ଦୋଷାର୍ଥକ ଉପହାର ରୂପେ ତାହାଙ୍କ ନିକଟକୁ ଫେରି ପଠାଇବ, ତାହା ତହିଁ ପାର୍ଶ୍ୱରେ ଏକ ସିନ୍ଧୁକରେ ରଖ। ତହୁଁ ଯିବା ପାଇଁ ତାହା ପଠାଇ ଦିଅ। ଆଉ ଦେଖ, ଯେବେ ତାହା ଆପଣା ସୀମାସ୍ତ ପଥ ଦେଇ ବୈତ୍ସେମସ୍କୁ ଯାଏ, ତେବେ ସେ ଆମ୍ଭମାନଙ୍କ ପ୍ରତି ଏହି ମହା ଅମଙ୍ଗଳ ଘଟାଇଅଛନ୍ତି, ମାତ୍ର ଯେବେ ନ ଯାଏ, ତେବେ ଆମ୍ଭେମାନେ ଜାଣିବୁ ଯେ ତାହାଙ୍କ ହସ୍ତ ଆମ୍ଭମାନଙ୍କୁ ଆଘାତ କରିନାହିଁ, ତାହା ଘଟଣାକ୍ରମେ ଆମ୍ଭମାନଙ୍କୁ ଘଟିଅଛି। ତହିଁରେ ଲୋକମାନେ ସେପରି କଲେ। ପୁଣି ଦୁଇ ଦୁଗ୍ଧବତୀ ଗାଭୀ ନେଇ ଶଗଡ଼ରେ ଯୋଚିଲେ ଓ ସେମାନଙ୍କ ବାଛୁରୀକି ଘରେ ବନ୍ଦ କଲେ। ଆଉ ସେମାନେ ଶଗଡ଼ ଉପରେ ସଦାପ୍ରଭୁଙ୍କ ସିନ୍ଧୁକ ଓ ସ୍ୱର୍ଣ୍ଣମୂଷିକ ଓ ସେମାନଙ୍କ ଅର୍ଷ ପ୍ରତିମାର ସିନ୍ଧୁକ ରଖିଲେ। ତେଣୁ ସେହି ଗାଭୀମାନେ ସଳକ ପଥ ଧରି ବୈତ୍ସେମସ୍କୁ ଯିବା ବାଟରେ ଗଲେ। ସେମାନେ ଯାଉ ଯାଉ ହମ୍ବାରବ ପକାଇ ସଡ଼କରେ ଗଲେ, ଦକ୍ଷିଣକୁ କି ବାମକୁ ଫେରିଲେ ନାହିଁ। ଆଉ ସେମାନଙ୍କ ପଛେ ପଛେ ପଲେଷ୍ଟିଆ ଅଧିପତିମାନେ ବୈତ୍ସେମସ୍ ସୀମା ପର୍ଯ୍ୟନ୍ତ ଗଲେ। ସେହି ସମୟରେ ବୈତ୍ସେମସ୍ର ଲୋକମାନେ ତଳଭୂମିରେ ଆପଣମାନଙ୍କ ଗହମ କାଟୁଥିଲେ, ପୁଣି ସେମାନେ ଅନାଇ ସିନ୍ଧୁକ ଦେଖିଲେ ଓ ତାହା ଦେଖି ଆନନ୍ଦିତ ହେଲେ। ଏ ଉତ୍ତାରେ ସେହି ଶଗଡ଼ ବୈତ୍ସେମସୀୟ ଜିହୋଶୁଆର କ୍ଷେତ୍ରକୁ ଆସି ଏକ ବଡ଼ ପଥର ଥିବା ସ୍ଥାନରେ ଛିଡ଼ା ହୋଇ ରହିଲା। ତହିଁରେ ସେମାନେ ସେ ଶଗଡ଼ର କାଠ ଚିରି ସେହି ଗାଭୀମାନଙ୍କୁ ହୋମବଳୀ ରୂପେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କଲେ। ପୁଣି ଲେବିୟମାନେ ସଦାପ୍ରଭୁଙ୍କ ସିନ୍ଧୁକ ଓ ତହିଁ ସହିତ ଥିବା ସ୍ୱର୍ଣ୍ଣ ପଦାର୍ଥର ସିନ୍ଧୁକ ଓହ୍ଲାଇ ସେହି ବଡ଼ ପଥର ଉପରେ ଥୋଇଲେ। ଆଉ ବୈତ୍ସେମସ୍ର ଲୋକମାନେ ସେହିଦିନ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ହୋମାର୍ଥକ ଉପହାର ଦେଲେ ଓ ବଳି ଉତ୍ସର୍ଗ କଲେ। ତେଣୁ ପଲେଷ୍ଟିଆମାନଙ୍କ ପାଞ୍ଚ ଅଧିପତି ତାହା ଦେଖି ସେହିଦିନ ଇକ୍ରୋଣକୁ ଫେରିଆସିଲେ। ପଲେଷ୍ଟିଆମାନେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଦୋଷାର୍ଥକ ଉପହାର ରୂପେ ଏହିସବୁ ସ୍ୱର୍ଣ୍ଣମୟ ଅର୍ଷ ପଠାଇଥିଲେ, ଯଥା ଅଜଦୋଦ ପାଇଁ ଏକ, ଘୋଷା ପାଇଁ ଏକ, ଅସ୍କିଲୋନ୍ ପାଇଁ ଏକ, ଗାଥ ପାଇଁ ଏକ, ଇକ୍ରୋଣ ପାଇଁ ଏକ। ପୁଣି ବୈତ୍ସେମସୀୟ ଝିଅଶିଓର କ୍ଷେତ୍ରସ୍ଥିତ ଯେଉଁ ବଡ଼ ପଥର ଆଜି ପର୍ଯ୍ୟନ୍ତ ଅଛି, ଯେଉଁ ଉପରେ ସେମାନେ ସଦାପ୍ରଭୁଙ୍କ ସିନ୍ଧୁକ ରଖିଥିଲେ, ସେ ପର୍ଯ୍ୟନ୍ତ ପାଞ୍ଚ ଅଧିପତିଙ୍କ ଅଧୀନସ୍ଥ ପ୍ରାଚୀର ବେଷ୍ଟିତ ନଗର ହେଉ କି ଦେଶୀୟ ଗ୍ରାମମାନ ହେଉ, ପଲେଷ୍ଟିଆମାନଙ୍କ ନଗର ସକଳର ସଂଖ୍ୟାନୁସାରେ ସ୍ୱର୍ଣ୍ଣମୟ ମୂଷିକ ପଠାଇଲେ। ପୁଣି ବୈତ୍ସେମସୀୟ ଲୋକମାନେ ସଦାପ୍ରଭୁଙ୍କ ସିନ୍ଧୁକକୁ ଅନାଇବାରୁ ସେ ସେମାନଙ୍କୁ ବଦ୍ଧ କଲେ। ଲୋକମାନଙ୍କ ମଧ୍ୟରୁ ସତୁରୀ ଜଣ ଅର୍ଥାତ୍ ହଜାରକେ ପଞ୍ଚାଶ ଜଣ ବଦ୍ଧ କଲେ। ପୁଣି ସଦାପ୍ରଭୁ ମହାସଂହାରରେ ଲୋକମାନଙ୍କର ସଂହାର କରିବାରୁ ସେମାନେ ବିଳାପ କଲେ। ଆହୁରି ବୈତ୍ସେମସୀୟ ଲୋକମାନେ କହିଲେ, ଏହି ପବିତ୍ର ପରମେଶ୍ୱର ସଦାପ୍ରଭୁଙ୍କ ସମ୍ମୁଖରେ କିଏ ଛିଡ଼ା ହୋଇପାରେ? ଏବେ ଆମ୍ଭମାନଙ୍କଠାରୁ ସେ କାହା ନିକଟକୁ ଯିବେ? ତହୁ ସେମାନେ କିରିୟଥ ଜିଆରିମିଓ ଲୋକମାନଙ୍କ ନିକଟକୁ ଦୂତ ପଠାଇ କହିଲେ, ପଲେଷ୍ଟିୟମାନେ ସଦାପ୍ରଭୁଙ୍କ ସିନ୍ଦୁକ ଫେରାଇ ଆଣିଅଛନ୍ତି, ତୁମେମାନେ ଆସି ଆପଣମାନଙ୍କ ନିକଟକୁ ତାହା ନେଇଯାଅ।